శ్రీమద్భాగవతం తృతీయ స్కంద 35 అధ్యాయ 15 అధ్యాయ శ్లోక 33 బాం బాం అమస్య అమస్య పరమస్య పరమస్య వికుంఠవర్తు వికుంఠవర్తు కర్తుం కర్తుం ప్రకృష్టమిహ ప్రకృష్టమిహ ధీమహి ధీమహి మందధీభ్యాం మందధీభ్యాం లోకానీతో వ్రజతం వ్రజతం అంతర్భావ దృష్ట్యా పాపీయశస్త్రయ ఇమే రీపవస్య తద్వామస్య పరమస్య వికుంఠవర్తు తద్వామస్య పరమస్య వికుంఠవర్తు కర్తుం ప్రకృష్టమిహ ధీమహి మందధీభ్యాం కర్తుం ప్రకృష్టమిహ ధీమహి మందధీభ్యాం లోకాని త్వా వ్రజతం అంతర్భావ దృష్ట్యా లోకాని తో వ్రజతం అంతర్భావ దృష్ట్యా పాపీయశస్త్రయ ఇమే రిపో రిపవోస్య తత్ర పాపీయశస్త్రయ ఇమే రిపవోస్య తత్ర తద్వామస్య పరమస్య వికుంఠవర్తు కర్తుం ప్రకృష్టమియ ధీమహి మందధీభ్యాం లోకాని తో వ్రజతం అంతర్భావ దృష్ట్యా పాపీయశస్త్రయ ఇమే రిపవోస్య తత్ర తద్వామస్య పరమస్య వికుంఠవర్తు కర్తుం ప్రకృష్టమియ ధీమహి మందధీభ్యాం లోకాని త్వా వ్రజతం అంతర్భావ దృష్ట్యా పాపీయశస్త్ర ఇమే రిపవస్య తత్ర శబ్దం తత్ తేను బామ్ ఏ ద్విజణంక ప్రతి అమస్య తాంకర భగవాన్కర పరమస్య పరమేశ్వరంకర వికుంఠవర్తు వైకుంఠరు ప్రభు కర్తుం ప్రదాన్ కర్యాపై ప్రకృష్టం శ్రేయ మంగళ ఇయ అపరాధ విషయరే ధీమహి విచార కరాజావు మందధీభ్యాం దేవమానకర బుద్ధి ఫల నుహే సేమానకర లోకాన్ భౌతిక జగత్కు ఇత ఏ స్థానలు వైకుంఠుడు వ్రజతం జాంతు ଅନ୍ତର୍ଭାବ ଦ୍ୱୈତ ଭାବ ଦୃଷ୍ଟିଆ ଦେଖିବା ଯୋଗୁଁ ପାପୀୟ ସହ ପାପଚାରୀ ତ୍ରୟ ତିନି ଇମେ ଏସବୁ ରିପବ ଶତ୍ରୁମାନେ ଅଶ୍ୟ ଏକ ଜୀବର ଯତ୍ର ଯେଉଁଠାରେ ଶ୍ରୁକରଣ ବା ତେଣୁ ଏ ଦୁଇଟି ଦୋଷଯୁକ୍ତ ପୁରୁଷ କିପରି ଦଣ୍ଡ ପାଇବା ଉଚିତ ବିଚାର କରାଯାଉ ସଦ୍ୟ ଦଣ୍ଡ ହେବା ଉଚିତ କାରଣ ତଦ୍ୱାରା ପରିଣାମତଃ ସେମାନଙ୍କର ମଙ୍ଗଳ ହେବ ସେମାନେ ବୈକୁଣ୍ଠ ଜୀବନରେ ଭେଦ ଦର୍ଶନ କରିଥିବା ହେତୁ ସେମାନେ ଦୋଷୀ ଅର୍ଥାତ୍ ଦୋଷଯୁକ୍ତ ଅଟନ୍ତି ଏବଂ ସେମାନେ ଏ ସ୍ଥାନରୁ ଭୌତିକ ଜଗତକୁ ସ୍ଥାନାନ୍ତରିତ ହେବା ଉଚିତ ଯେଉଁ ଭୌତିକ ଜଗତରେ ଜୀବଗଣଙ୍କର ତ୍ରିବିଧ ଶତ୍ରୁ ଅଛନ୍ତି ସେହି ଭୌତିକ ଜଗତକୁ ଏମାନେ ଯିବା ଉଚିତ ଭାବାର୍ଥରେ କହୁଛନ୍ତି କାହିଁକି ବିଶୁଦ୍ଧ ଆତ୍ମା ଭୌତିକ ସ୍ଥିତିକୁ ଆସେ ତାହା ଶ୍ରୀମଦ୍ ଭଗବତ ଗୀତା 7:27 କୁହାଯାଇଛି ଭୌତିକ ସ୍ଥିତି ବା ଭୌତିକ ଜଗତ ଭଗବାନଙ୍କର ଅପରାଧୀ ବିଭାଗ ଅଟେ କୁହାଯାଇଛି ଯେପର୍ଯ୍ୟନ୍ତ ଜୀବ ବିଶୁଦ୍ଧ ଥାଏ ସେ ପର୍ଯ୍ୟନ୍ତ ସେ ଭଗବାନ ଇଚ୍ଛା ସହ ସାମଞ୍ଜସ୍ୟ ଭାବରେ ଥାଏ କିନ୍ତୁ ସେ ଯେତେବେଳେ ଅବିଶୁଦ୍ଧ ହୋଇଯାଏ ସେତେବେଳେ ସେ ଭଗବତ ଇଚ୍ଛା ସହ ଅସାମଞ୍ଜସ୍ୟ ଭାବ ପ୍ରକାଶ କରେ ଅବିଶୁଦ୍ଧ ବା ଦୋଷଯୁକ୍ତ ହେବା ଯୋଗୁଁ ସେ ବା ଜୀବ ଭୌତିକ ଜଗତକୁ ସ୍ଥାନାନ୍ତରିତ ହେବାକୁ ବାଧ୍ୟ ହୁଏ ଯେଉଁ ଭୌତିକ ଜଗତରେ ଜୀବର କାମ କ୍ରୋଧ ଓ ଲୋଭ ନାମକ ତ୍ରିପୁତ୍ରୟ ତିନୋଟି ଶତ୍ରୁ ଅଛନ୍ତି ସେହି ଜଗତକୁ ଜୀବ ଆସେ ଏ ତିନୋଟି ଶତ୍ରୁ ଜୀବକୁ ଭୌତିକ ସ୍ଥିତିରେ ରହିବାକୁ ବାଧ୍ୟ କରନ୍ତି ଏବଂ ଯେତେବେଳେ କୌଣସି ଜୀବ ଏମାନଙ୍କ କବଳରୁ ମୁକ୍ତ ହୁଏ ସେତେବେଳେ ସେ ଭଗବତ ଧାମରେ ପ୍ରବେଶ କରିବାକୁ ଯୋଗ୍ୟ ହୁଏ ତେଣୁ ଇନ୍ଦ୍ରିୟ ପ୍ରୀତି ନ ମିଳିଲେ ବ୍ୟକ୍ତି କ୍ରୋଧ ପ୍ରକାଶ କରିବା ଉଚିତ ନୁହେଁ ଏବଂ ଯେତିକି ଆବଶ୍ୟକ ତାଠାରୁ ଅଧିକ ବସ୍ତୁ ସଂଗ୍ରହ କରିବା ନିମିତ୍ତ ଲୋଭର ବଶବର୍ତ୍ତୀ ହେବା ଉଚିତ ନୁହେଁ ଏ ଶ୍ଳୋକରେ ପରିଷ୍କାର ଭାବେ କୁହାଯାଇଛି ଯେ ଏ ଦୁଇଟି ଦ୍ୱାରପାଳ ଭୌତିକ ଜଗତକୁ ସ୍ଥାନାନ୍ତରିତ ହେବା ଉଚିତ ଯେଉଁଠାରେ ଯେଉଁ ଭୌତିକ ଜଗତରେ ଅପରାଧୀମାନେ ରୁହନ୍ତି ସେଇଟାକୁ ଏମାନେ ଯିବା ଉଚିତ କାମ କ୍ରୋଧ ଓ ଲୋଭର ବଶବର୍ତ୍ତୀ ହେବା ଉଚିତ ଅପରାଧୀ ହେବାର ମୌଳିକ ନୀତି ତେଣୁ ଯେଉଁ ଜୀବଗଣ ଏହି ତିନୋଟି ଶତ୍ରୁଙ୍କର ବଶୀଭୂତ ହୁଅନ୍ତି ସେମାନେ ବୈକୁଣ୍ଠ ଲୋକଙ୍କୁ କେବେ ହେଲେ ଯାଇପାରିବେ ନାହିଁ ଲୋକମାନେ ଭଗବତ ଗୀତା ଅଧ୍ୟୟନ କରିବା ଉଚିତ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କୁ ପରମ ପ୍ରଭୁ ବୋଲି ସ୍ୱୀକାର କରିବା ଉଚିତ ସେମାନେ ନିଜର ଇନ୍ଦ୍ରପ୍ରୀତି ନିମିତ୍ତ ପ୍ରଦର୍ଶନ ହୋଇ ଭଗବାନଙ୍କର ଇନ୍ଦ୍ରପ୍ରୀତି କିପରି ହେବ ସେଥିପାଇଁ ପ୍ରଚେଷ୍ଟା କରିବା ଉଚିତ କୃଷ୍ଣଚେତନ ମାର୍ଗରେ ତାଲିମ ନେଲେ ବ୍ୟକ୍ତି ବୈକୁଣ୍ଠ ଲୋକଙ୍କୁ ଉନ୍ନତି ହୋଇପାରିବ ଏ ଯେଉଁ ବୈକୁଣ୍ଠର ଘଟଣା ସେଇ ଭଗବାନ ପଞ୍ଚମମାନଙ୍କ ସମୟରେ ଏଇ ଘଟଣାଟି ହେଇଥିଲା ପଞ୍ଚମମାନ ରହିବକମାନ ଯେଉଁ ରହିବକମାନ ସମୟରେ ଭଗବାନ ବରାହଦେବ ରୂପରେ ଆସିବେ ଏବଂ ହିରଣ୍ୟକଶିପ ରୂପରେ ମଧ୍ୟ ନୃସିଂହଦେବ ରୂପରେ ଆସିବେ ଏ ପଞ୍ଚମମାନଙ୍କର ଘଟଣା ତେଣୁ ଯେତେବେଳେ ପହଞ୍ଚିଛନ୍ତି ଚାରି କୁମାର ସନାତନ ସନାତନ ସନାତ କୁମାର ଛଅଟି ଗେଟ୍ ବାହାରେ ହେଇ ସପ୍ତମ ଗେଟ୍ରେ ଯେତେବେଳେ ତାଙ୍କୁ ବାଧା ଦିଆଗଲା ସେ ଚାରି ସେ ଯେଉଁ ଦୁଇ ଜଣ ବହୁତ ସୁନ୍ଦର ପୁରୁଷ ଶଙ୍କଚକ୍ର ଗଦା ପଦ୍ମ ଧାରଣ କରି ଚତୁର୍ଭୁଜ ମୂର୍ତ୍ତି ବିହିତ ବସନ ପରିଧାନ କରିଛନ୍ତି ଶରୀରରେ ବହୁତ ଅଳଙ୍କାର ସବୁ ରହିଛି ତେଣୁ ଯେତେବେଳେ ସେମାନେ ବାଧା ଦେଇଥିଲେ ସେତେବେଳେ ସେ ଚାରି କୁମାର ମାନେ ଚିନ୍ତା କରୁଛନ୍ତି କ୍ରୋଧ ପ୍ରକାଶ କରିଛନ୍ତି ତାଙ୍କ କ୍ରୋଧ ଆସି ଯାଇଛି ଭଗବାନ ଦର୍ଶନ କରିବାର ଯେଉଁ ଆଗ୍ରହ ରହିଛି ସେଥିରେ ବାଧା ଦିଆଗଲା ସେଥିରେ କ୍ରୋଧ ଆସିଲା କାମ ଯେତେବେଳେ ବାଧା ପ୍ରାପ୍ତ ହେଉଛି ସେତେବେଳେ କ୍ରୋଧ ଆସୁଛି କିନ୍ତୁ ଭଗବାନଙ୍କ ପ୍ରତି ଯେଉଁ ରହିଛି ସେ ଆଉ କାମକୁ କୁହାଯିବନି ସେଇଟାକୁ ଭଗବାନ ପ୍ରତି ଯେଉଁ ଦର୍ଶନର ଆଗ୍ରହ ରହିଛି ବା ଭଗବାନଙ୍କ ସେବାର ଆଗ୍ରହ ରହିଛି ସେଇଟାକୁ କାମ ନୁହଁ ସେଇଟା ହେଉଛି କାମ କୃଷ୍ଣ କର୍ମାର୍ପଣେ ସେ ପ୍ରେମରେ ପରିଣତ ହୋଇଯାଉଛି ତେଣୁ ପ୍ରେମରେ ଯେତେବେଳେ ମଧ୍ୟ ବାଧା ଆସୁଛି ସେତେବେଳେ ମଧ୍ୟ କ୍ରୋଧ ଆସିବ ଏବଂ ସେ କ୍ରୋଧ ହେଉଛି ସେ କ୍ରୋଧଟା ଆମର ରିପୁ ନୁହଁ ଆମର ଶତ୍ରୁ ନୁହଁ ସେ ହେଉଛି ଆମର ମିତ୍ର ସେ କ୍ରୋଧଟା ଆମର ମିତ୍ର ଯେଉଁ କ୍ରୋଧ ନରସିଂହ ଦାସ ଠାକୁର କହିଛନ୍ତି କାମ କୃଷ୍ଣ କର୍ମାର୍ପଣେ କ୍ରୋଧ ଭକ୍ତ ବିଦ୍ୱେଷୀ ଜାନେ ଏବଂ ଲୋଭ ସାଧୁ ସଙ୍ଗେ ହରି କଥା ଏ ଯେଉଁ ତିନୋଟି ଆମର ଶତ୍ରୁ ରହିଛି ସେ ତିନୋଟି ମଧ୍ୟ ମିତ୍ର ହୋଇଯିବ ଯଦି ସେ ଭଗବାନଙ୍କ ସେବାରେ ଲାଗିଯିବ। ତେଣୁ ଏ ଚାରିକୁମାରଙ୍କର ଯେଉଁ କାମ ନା ଥିଲା ଭଗବାନ ଦର୍ଶନ କରିବା ପାଇଁ, ସେ ହେଉଛି ପ୍ରେମ। ସେ ଯେତେବେଳେ ବାଧା ପ୍ରାପ୍ତ ହେଲା ତାଙ୍କର ସେତେବେଳେ କ୍ରୋଧ ଆସିଲା। ତେଣୁ କ୍ରୋଧ ଆସିଲେ ମଧ୍ୟ କ୍ରୋଧା ଭଗତି ସମୂହ ସମୂହ ସ୍ମୃତି ବିଭ୍ରମ ସ୍ମୃତି ଭଂସା ବୁଦ୍ଧିନାଶ ବୁଦ୍ଧିନାଶା ପ୍ରଣଶ୍ୟତି। ତେଣୁ ଯେତେବେଳେ କ୍ରୋଧ ଆସୁଛି ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟ ଭଗବାନ କହିଛନ୍ତି କ୍ରୋଧରୁ ମୋହ ଆସିବ, ମୋହରୁ ସ୍ମୃତି ବିଭ୍ରମ ହେବ, ସ୍ମୃତି ବିଭ୍ରମ ହେଲେ ବୁଦ୍ଧିନାଶ ହେବ, ବୁଦ୍ଧିନାଶ ହେଲେ ସେ ତାଙ୍କର ପତନ ହେବ। କିନ୍ତୁ ଏଠି ତାଙ୍କର ବୁଦ୍ଧିନାଶ ହେଇନାହିଁ, ଏ ଯୁକ୍ତିଯୁକ୍ତ କଥା କହୁଛନ୍ତି, ଉପଯୁକ୍ତ ବିଚାର କରୁଛନ୍ତି, ତାଙ୍କର ମୋହ ଆସିନାହିଁ। ତେଣୁ ଇଏ ହେଉଛି ଅପ୍ରାକୃତ କ୍ରୋଧ। ତେଣୁ ଅପ୍ରାକୃତ କ୍ରୋଧ ସ୍ତରରେ ଥିଲେ ମଧ୍ୟ ତାଙ୍କର ବୁଦ୍ଧି ନଷ୍ଟ ହେଉନାହିଁ, ସେ ବିଚାର କରୁଛନ୍ତି। କିଭଳି ବିଚାର କରୁଛନ୍ତି? ତତ୍ ବା ମନୁଷ୍ୟ ପରମେଶ୍ୱର ବିପୁଣ୍ଠ ଭର୍ତ୍ତୁ, ତାଙ୍କର ଉପଯୁକ୍ତ ବୁଦ୍ଧି ରହିଛି, ଜ୍ଞାନ ଶକ୍ତିର ଅବତାର ଶ୍ରୀ ଭଗବାନଙ୍କର, ତାଙ୍କର ବୁଦ୍ଧି ନଷ୍ଟ ହୋଇଯାଇ ନାହିଁ କ୍ରୋଧରୁ, ବୁଦ୍ଧି ସମାନ ଭାବରେ ରହିଛି। ତେଣୁ ସେ ବିଚାର କରୁଛନ୍ତି ଯେ ତତ୍ ବାମ ଏଇ ଦୁଇ ଜଣ ଯେହେତୁ ସେ ଆମକୁ ବାଧା ଦେଲେ, କାହିଁକି ତାଙ୍କର ଏ ଭେଦ ଦୃଷ୍ଟି ଆସିଲା? ତାଙ୍କର ଭେଦ ଏ ଅନ୍ତରରେ ରହିଛି, ଭଗବାନଙ୍କର କିଏ ଶତ୍ରୁ ଅଛନ୍ତି, ସେ କାହିଁକି ଆମକୁ ଶତ୍ରୁ ବୋଲି ଭାବିଲେ? ତେଣୁ ଏଇ ଭେଦଭାବ ତାଙ୍କର ହୃଦୟ ଭିତରେ ରହିଛି, ତାଙ୍କର ଅନ୍ତର ଭିତରେ ରହିଛି। ତେଣୁ ତତ୍ ସେଥିପାଇଁ ବାମ ଅମୁଷ୍ୟ ପରମସ୍ୟ ବିପୁଣ୍ଠ ଭର୍ତ୍ତୁ, ଏଇ ଅମୁଷ୍ୟ କହିଲେ ଭଗବାନଙ୍କର ଯିଏକି ପରମେଶ୍ୱର, ପରମେଶ୍ୱର ସେ ତାଙ୍କ ଉପରେ ଆଉ କିଏ ନିୟନ୍ତ୍ରଣକାରୀ ନାହାନ୍ତି। ନତଶ୍ଚ ସାମ୍ୟ ଅଧିକଶ୍ଚ ଦିଶ୍ୟତେ, ନ ତତଶ୍ଚ ସାମ୍ୟଶ୍ଚ ଅଧିକଶ୍ଚ ଦିଶ୍ୟତେ, ଭଗବାନଙ୍କ ସହିତ କିଛି ସମାନ ହୋଇପାରିବେନି, ଆଉ ତାଙ୍କ ଅଧିକତା କ'ଣ କହିବା। ସେ ହେଉଛନ୍ତି ପରମେଶ୍ୱର, ସମସ୍ତଙ୍କର କିଛି ନିୟନ୍ତ୍ରଣକାରୀ ରହିଛି, ଯେହେତୁ ଆମେ ଈଶ୍ୱରଙ୍କର ଅଂଶ, ଈଶ୍ୱରଙ୍କର ଅଂଶ ହିସାବରେ ଆମର ମଧ୍ୟ କିଛି ନିୟନ୍ତ୍ରଣକାରୀ ରହିଛି, ନିୟନ୍ତ୍ରଣ କ୍ଷମତା ରହିଛି। କିନ୍ତୁ ଯେତେ ନିୟନ୍ତ୍ରଣକାରୀ ହୁଅନ୍ତୁ ନା କାହିଁକି, ତାଙ୍କ ଉପରେ ମଧ୍ୟ ନିୟନ୍ତ୍ରଣକାରୀ ରହିଛନ୍ତି। ତେଣୁ ଅନ୍ତିମରେ ଯେତେବେଳେ ଆମେ ଏଭଳି ନିୟନ୍ତ୍ରଣକାରୀଙ୍କ ପାଖରେ ଆସିବା ଯାହାଙ୍କ ଉପରେ କେହି ନିୟନ୍ତ୍ରଣକାରୀ ନାହାନ୍ତି, ସେ ହେଉଛନ୍ତି ପରମେଶ୍ୱର, ସେ ହେଉଛନ୍ତି କୃଷ୍ଣ। କୃଷ୍ଣ ଈଶ୍ୱର ପରମ କୃଷ୍ଣ, ସେ ହେଉଛନ୍ତି ପରମେଶ୍ୱର, ସେ ପରମ ନିୟନ୍ତ୍ରଣକାରୀ। ସଚ୍ଚିଦାନନ୍ଦ ବିଗ୍ରହ ତାଙ୍କର ବିଗ୍ରହ, ତାଙ୍କର ଶରୀର ସଚ୍ଚିତ ଏବଂ ଆନନ୍ଦରେ ବା ସନ୍ଧିନୀ ଲାହାଦିନୀ ଏବଂ ସମ୍ବିତ ଶକ୍ତି, ଏ ତିନୋଟି ଶକ୍ତି ଭଗବାନଙ୍କର ରହିଛି। ସେହି ସଚ୍ଚିଦାନନ୍ଦ ଶରୀର ଭଗବାନଙ୍କର ଏବଂ ଅନାଦି ରାହାରେ ଗୋବିନ୍ଦ, ତାଙ୍କର କିଛି ଆଦି ନାହିଁ, ସେ ହେଉଛନ୍ତି ମୂଳ ଗୋବିନ୍ଦ। ସେ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରନ୍ତି ଗୋବିନ୍ଦ। ତେଣୁ ବ୍ରହ୍ମା ଯେତେବେଳେ ଏଇ ରଚନା କରୁଛନ୍ତି ବ୍ରହ୍ମ ସଂହିତା, ସିଏ ମଧ୍ୟ ଆନନ୍ଦିତ ହୋଇଯାଉଛନ୍ତି ଗୋବିନ୍ଦ, ତାଙ୍କର ଇନ୍ଦ୍ରିୟମାନେ ମଧ୍ୟ ଆନନ୍ଦିତ ହେଉଛନ୍ତି ଭଗବାନ ଦର୍ଶନ କରି। ତେଣୁ ଗୋବିନ୍ଦ ଶବ୍ଦ ସେ କହୁଛନ୍ତି ଜୟ ଶ୍ରୀ ରାଧା ମଧୁ ଯୋଗୀ ଅନାଦି ରାଜ ଗୋବିନ୍ଦ, ସର୍ବକାରଣର କାରଣ, ସର୍ବକାରଣ କାରଣ ସବୁକିଛିର, ଏ ଭୌତିକ ଜଗତରେ ଯାହା ଦେଖିବା ସବୁକିଛିର କିଛି କାରଣ ରହିଛି। କିନ୍ତୁ ଯେତେବେଳେ ଆମେ ଭଗବାନ ପାଖରେ ପହଞ୍ଚିବା ସେତେବେଳେ ଜାଣିବା ସେ ହେଉଛନ୍ତି ସବୁ କାରଣର କାରଣ, ଏବଂ ତାଙ୍କର କେହି କାରଣ ନାହାନ୍ତି। ଯେତେବେଳେ ଭାଗବତ ଅଷ୍ଟମ ସ୍କନ୍ଧରେ ଯେତେବେଳେ ଗଜରାଜ ସ୍ତୁତି କରୁଥିଲେ, ପୂର୍ବଜନ୍ମରେ ସେ ସ୍ତୁତି କରିଥିଲେ, ଇନ୍ଦ୍ରଦ୍ୟୁମ୍ନ ରାଜା ଥିଲେ, ସେ ପୂର୍ବଜନ୍ମର ସ୍ତୁତି ସବୁ ମନେ ପଡ଼ିଗଲା। ସେଥିରୁ ଗୋଟିଏ ସ୍ତୁତିରେ କହୁଛନ୍ତି ଗଜରାଜ, ଭଗବାନ ପ୍ରାର୍ଥନା କରୁଛନ୍ତି, ନମୋ ନମସ୍ତେ କ୍ଷୀର କାରଣାୟ ନିଷ୍କାରଣାୟ ଅଦ୍ଭୁତ କାରଣାୟ ସର୍ବାଗମାନାୟ ମହାନ୍ନବାୟ ନମୋ ଗୋବର୍ଗାୟ ପରାୟଣାୟ। ନମୋ ନମସ୍ତେ କ୍ଷୀର କାରଣାୟ, ଏହି ଭୌତିକ ଜଗତ ହେଉଛି କାର୍ଯ୍ୟ ଏବଂ କାରଣ, ଏ ଦୁଇଟି ଜିନିଷ ରହିଛି। ଯାହା ସବୁ କାର୍ଯ୍ୟ ଆମେ ଦେଖୁଛେ ତାହାର ଗୋଟେ କାରଣ ରହିଛି, କିନ୍ତୁ ଭଗବାନ ଏ କାର୍ଯ୍ୟ କାରଣରୁ ଉର୍ଦ୍ଧରେ, ସେ ହେଉଛନ୍ତି ଅଖିଳ କାରଣ, ସବୁକିଛିର ସେ ହେଉଛନ୍ତି କାରଣ। ନମୋ ନମସ୍ତେ ଅଖିଳ କାରଣାୟ ନିଷ୍କାରଣାୟ, ଯଦିଓ ସେ ସମସ୍ତଙ୍କର କାରଣ କିନ୍ତୁ ତାଙ୍କର କେହି କାରଣ ନାହାନ୍ତି। ସେ କେଉଁଠୁ ଆସିଲେ ନା ନା ତାଙ୍କର କେହି କାରଣ ନାହାନ୍ତି। ନିଷ୍କାରଣାୟ ଏବଂ ସେ ହେଉଛନ୍ତି ଅଦ୍ଭୁତ କାରଣାୟ। ଅଦ୍ଭୁତ କାରଣାୟ କହିଲେ ଆମେ ଦେଖିବା ଭୌତିକ ଜଗତରେ ଯେଉଁ ସବୁ କାରଣ ସବୁ ରହିଛି, ମଞ୍ଜି, ମଞ୍ଜି ଗୋଟେ କାରଣ, ସେଥିରୁ ଗଛ ହେଉଛି, ସେଇଟା ହେଉଛି କାର୍ଯ୍ୟ। କିନ୍ତୁ ମଞ୍ଜିରୁ ଯେତେବେଳେ ଗଛ ହେଉଛି ସେ ମଞ୍ଜିଟି ନଷ୍ଟ ହୋଇଯାଉଛି, ମଞ୍ଜି ଆଉ ରହୁନାହିଁ। ତେଣୁ ଏହିଭଳି ଭାବରେ ଏ ସବୁ କାରଣ ନଷ୍ଟ ହୋଇଯାଉଛି, ଯେତେବେଳେ କାର୍ଯ୍ୟରେ ପରିଣତ ହୋଇଯାଉଛି କାରଣଟି ନଷ୍ଟ ହୋଇଯାଉଛି। କିନ୍ତୁ ଭଗବାନ ଏହିଭଳି କାରଣ ତାଙ୍କର ଅଦ୍ଭୁତ କାରଣାୟ, ସେ କେବେ ନଷ୍ଟ ହୁଅନ୍ତି ନାହିଁ। ସେ ହେଉଛନ୍ତି ପୂର୍ଣ୍ଣ ଓ ପୂର୍ଣ୍ଣ ମତ ପୂର୍ଣ୍ଣ 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 ମଧ୍ୟ ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣ ବିବାହ୍ୟତି। ସେ ହେଉଛନ୍ତି ପୂର୍ଣ୍ଣ, ତାଙ୍କଠାରୁ ପୂର୍ଣ୍ଣ ଆସିଗଲେ ମଧ୍ୟ ସେ ସେହି ପୂର୍ଣ୍ଣ ରୁହନ୍ତି। ପ୍ରଭୁପାଦ ମହାରାଜ କହନ୍ତି ହେଉଛି ସ୍ପିରିଚୁଆଲ ମ୍ୟାଥମେଟିକ୍ସ। ଆମର ଯେଉଁ ଅଙ୍କ ପଢ଼ୁଛେ, ଗଣିତ ପଢ଼ୁଛେ, 1+1 ଏକ ଦୁଇ ହେବ, 1+1 ମାଇନସ୍ ହୋଇଗଲେ 0 ହୋଇଯିବ। କିନୁ ସ୍ପିରିଚୁଆଲ ମ୍ୟାଥମେଟିକ୍ସ ହେଉଛି 1+1=1, 1-1 ମଧ୍ୟ 1। ଇଏ ହେଉଛି ସ୍ପିରିଚୁଆଲ ମ୍ୟାଥମେଟିକ୍ସ। ତେଣୁ ସେ ହେଉଛନ୍ତି ପୂର୍ଣ୍ଣ, ସେ କଥା ଗଜରାଜ କହୁଛନ୍ତି। ନିଷ୍କାରଣାୟ ଅଦ୍ଭୁତ କାରଣାୟ ସର୍ବାଗମାନାୟ ମହାନୁଭାୟ, ଯେତେ ସମସ୍ତ ଆଗମ ରହିଛନ୍ତି, ତନ୍ତ୍ର ବିଦ୍ୟା ସବୁ ରହିଛନ୍ତି, ତନ୍ତ୍ରଶାସ୍ତ୍ର ସବୁ ରହିଛନ୍ତି, ଇଏ ଗୋଟେ ମହାନୁଭାୟ, ଗୋଟେ ମହାସମୁଦ୍ର ଭଳି ଅନେକ ଜ୍ଞାନର ସମୁଦ୍ର ରହିଛି। ସର୍ବାଗମନାୟ ମହାନୁଭାୟ ନମୋ ଅପବର୍ଗାୟ ପରାୟଣାୟ, ସବୁକିଛି ସେହି ଯେଉଁ ଜ୍ଞାନ ସାଗର ରହିଛି ସେ ଭଗବାନ ପାଖରେ ରହିଛି ସେସବୁ। ସର୍ବାଗମନାୟ ମହାନୁଭାୟ ଏବଂ ନମୋ ଅପବର୍ଗାୟ ପରାୟଣାୟ, ଅପବର୍ଗାୟ ଯେଉଁମାନେ ଅପବର୍ଗ ପାଇଁ ଚେଷ୍ଟା କରନ୍ତି, ବହୁତ ଯେମିତି ମୁକ୍ତ ହେବା ପାଇଁ ଚେଷ୍ଟା କରନ୍ତି, ତାଙ୍କର ହେଉଛନ୍ତି ଆପଣ ପରାୟଣ, ଆପଣ ହେଉଛନ୍ତି ତାଙ୍କର ପ୍ରିୟ। ନମ ଅପବର୍ଗାୟ ପରାୟଣାୟ ଗଜରାଜ ପ୍ରତି ଚାହୁଁଛନ୍ତି ଅପବର୍ଗ ପ୍ରାପ୍ତ ହେବା ପାଇଁ। ତେଣୁ ଭଗବାନଙ୍କୁ ଭଗବାନ ପ୍ରାର୍ଥନା କରୁଛନ୍ତି, ଆପଣ ମୋର ନିଜର ବ୍ୟକ୍ତି, ଆପଣ ମୋତେ ଏ ଅପବର୍ଗ ପ୍ରଦାନ କରନ୍ତୁ। ତେଣୁ ଏହିଭଳି ଭାବରେ ଭଗବାନ ହେଉଛନ୍ତି ପରମ କ'ଣ, ସେମିତି ପରମ ନିୟନ୍ତ୍ରଣକାରୀ, ସେ ହେଉଛନ୍ତି ଶ୍ରେଷ୍ଠ, ତାଙ୍କ ଉପରେ ଆଉ କେହି ଶ୍ରେଷ୍ଠ ନାହାନ୍ତି। ତଦ୍ବାମ ଅମୁଷ୍ୟ ପରମସ୍ୟ ବିକୁଣ୍ଠ ଭର୍ତ୍ତୁ, ଭଗବାନ ହେଉଛନ୍ତି ବିକୁଣ୍ଠ, ବୈକୁଣ୍ଠ ଜଗତର ସେ ହେଉଛନ୍ତି ଭର୍ତ୍ତୁ, ସେ ହେଉଛନ୍ତି ପାଳନକର୍ତ୍ତା। ବୈକୁଣ୍ଠ କହିଲେ କୌଣସି କୁଣ୍ଠା ନାହିଁ, କେଉଁଠି ଦୁଃଖ ନାହିଁ। ପଦମ ପଦମ ବିପଦାମ ତେଷା, ଭାଗବତ ଦଶମ ସ୍କନ୍ଧ 14 ଅଧ୍ୟାୟରେ ବ୍ରହ୍ମା ତାଙ୍କର ସ୍ତୁତି କରିଛନ୍ତି। ସମାଶ୍ରିତାଦେ ପଦପଲ୍ଲବ ପ୍ଲବଂ ମହତ୍ପଦଂ ପୁଣ୍ୟଯଶୋ ମୁରାରେ, ଭବାମ ବୁଦ୍ଧିର୍ବତ୍ସ ପଦଂ ପରଂ ପଦଂ 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 ଯ ବିପଦାମ ତେଷା। ବୈକୁଣ୍ଠ ଜଗତ କିଭଳି ନା ସେଠି କୌଣସି ବିପଦ ନାହିଁ। ଅନ୍ୟ ପକ୍ଷରେ ଏ ଭୌତିକ ଜଗତ ହେଉଛି ପଦେ ପଦେ ବିପଦ ରହିଛି। ଯେଉଁମାନେ ସେ ଭଗବାନ ପାଦ ପଦ୍ମର ଆଶ୍ରୟ ନେଇଥାନ୍ତି, ସମାସିତ ସମ୍ୟକ ରୂପରେ ଆଶ୍ରୟ ନେଇଛନ୍ତି, ଠିକ୍ ଭାବରେ ଆଶ୍ରୟ ନେଇଛନ୍ତି, ପଦପଲ୍ଲବ ପ୍ରବମ ଭଗବାନଙ୍କ ପାଦ ପଦ୍ମର ଗୋଟେ ନୌକା ଭଳି, ତେଣୁ ମହତ୍ ପଦମ ସମସ୍ତ ମହତ୍ ବ୍ୟକ୍ତି ସେହି ପାଦରେ ଆଶ୍ରୟ ନେଇଛନ୍ତି ଏବଂ ସେଠି ସବୁ ପୁଣ୍ୟ ଯଶ ସବୁ ରହିଛି। ଭଗବାନ ମୁରାରୀ ମୁର ଟିପୁକୁ ହତ୍ୟା କରିଥିଲେ, ଭଗବାନ ମୁର ରାକ୍ଷସକୁ ହତ୍ୟା କରିଥିଲେ ମୁରାରୀ। ତେଣୁ ସମାସ୍ରିତା ଯେ ପଦପଲ୍ଲବ ପ୍ରବଂ ମହତ୍ ପଦଂ ପୁଣ୍ୟ ଯଶୋ ମୁରାରୀ, ଭଗବାନ ବୁଦ୍ଧିର୍ବତ୍ସ ପଦଂ, ଭଗବାନଙ୍କ ପାଦ ପଦ୍ମରେ ଯେଉଁମାନେ ଆଶ୍ରୟ ନେବେ ତାଙ୍କ ପାଇଁ ଏ ଭବସାଗର, ଏ ଯେଉଁ କୁହାଯାଉଛି ତିନୋଟି ରହିଛି, ତିନିଟି ଶତ୍ରୁ ରହିଛି ଏଠି, ଯେଉଁଠି ପଠାଇଛି ପଠାଉଛନ୍ତି, ଏମେ ରିପବୋସେ ଯତ୍ର ତ୍ରୟ ରିପବୋ, ଭୌତିକ ଜଗତରେ ତିନୋଟି ରିପୁ ରହିଛନ୍ତି, ଶତ୍ରୁ ରହିଛନ୍ତି। କିନ୍ତୁ ଏ ଶତ୍ରୁମାନଙ୍କ ମୁକ୍ତ ହେବା ପାଇଁ ଯେଉଁମାନେ ଭଗବାନ ପାଦର ଆଶ୍ରୟ ନେଇଛନ୍ତି ସେମାନେ ବହୁତ ସହଜରେ ସେ ଶତ୍ରୁମାନଙ୍କୁ ଜୟ କରିଯିବେ। ଆମେ ପାଠ କରୁଛୁ ସେଦିନ ତୃତୀୟ ସ୍କନ୍ଦ ତୃତୀୟ ଅଧ୍ୟାୟରେ ଭଗବତ ଗୀତା ଅନ୍ତିମ ଶ୍ଳୋକରେ ସେଇଟା କୁହାଯାଉଥିଲା। ଏବଂ ବୁଦ୍ଧି ପରମ ବୁଦ୍ଧ୍ୱା ସ୍ୱସ୍ତଭ୍ୟାତ୍ମାନମାତ୍ମନା ଜୟ ଶତ୍ରୁ ମହାବାହ କାମ ରୂପଂ ଦୁରସଦମ୍। ଏ କାମକୁ କେହି ପାର ହୋଇପାରିବେ ନାହିଁ, ଏଭଳି ଦୁସ୍ତର ସାଗର ଭଳି ରହିଛି କାମ। କିନ୍ତୁ ଯଦି ଆମର ବୁଦ୍ଧିକୁ ଭଗବାନଙ୍କ ସହିତ ଯୁକ୍ତ କରିବା, ପରମ ବୁଦ୍ଧ୍ୱା ସେ ହେଉଛି ସବୁ ବୁଦ୍ଧିର ମୂଳ, ତାହେଲେ ଆମେ ମନକୁ ଆମକୁ ସ୍ତମ୍ଭୀଭୂତ କରିପାରିବା ବା କଣ୍ଟ୍ରୋଲ ରଖିପାରିବା। ଏବଂ ଜୟ ଶତ୍ରୁ ମହାବାହ, ଶତ୍ରୁକୁ ଆମେ ଜୟ କରିପାରିବା। ଏ ତିନୋଟି ଶତ୍ରୁ ରହିଛି ଭୌତିକ ଜଗତରେ, କାମ କ୍ରୋଧ ଲୋଭ। ତେଣୁ ଯେଉଁମାନେ ଭଗବାନଙ୍କ ପାଦପଦ୍ମରେ ଆଶ୍ରୟ ନେଇଛନ୍ତି, ତାଙ୍କ ପାଇଁ ଏ ଭବସାଗରଟା ଗୋଟେ ଗୋବତ୍ସ ପଦ ହୋଇଯିବ। ଗାଭୀ ବର୍ଷା ଦିନେ ଯେତେବେଳେ ଯାଆନ୍ତି, ତାଙ୍କର ଖୁରାରେ ଗୋଟେ ଗାଡ଼ ହୋଇଯାଏ, ସେ ଗାଡ଼ରେ ଯେଉଁ ପାଣି ଟିକେ ଥାଏ ତାକୁ କିଏ ପାର ହେବା ପାଇଁ ଚେଷ୍ଟା କରନ୍ତି ନାହିଁ, ଅନାୟାସରେ ପାର ହୋଇଯାଆନ୍ତି, ଚାଲିଲା ବେଳକୁ ସେ ପାର ହୋଇଯାଇଥାଏ। ସେହିଭଳି ଭାବରେ ଭବସାଗର ମଧ୍ୟ ତାଙ୍କ ପାଇଁ ପାର ହୋଇଯିବେ ଭବସାଗରକୁ, ଯେଉଁମାନେ ଭଗବାନଙ୍କୁ ପାଦପଦ୍ମରେ ଆଶ୍ରୟ ନେଇଛନ୍ତି। ତେଣୁ ସେହି ବିକୁଣ୍ଠ ଭର୍ତ୍ତୁ, ଯେଉଁଠି କୁଣ୍ଠା ନାହିଁ, ଭୌତିକ ଜଗତରେ କୁଣ୍ଠା ରହିଛି, ବିଭିନ୍ନ ପ୍ରକାର ପଦମ ପଦମ ଯ ବିପଦ, ପ୍ରତି ପଦରେ ବିପଦ ରହିଛି, ବିଭିନ୍ନ ଦୁଃଖ ସୁଖ ମୋହ ଭୟ ସବୁ ରହିଛି। ତେଣୁ ସେ ଜଗତ ହେଉଛି ବିକୁଣ୍ଠ ଜଗତ, ସେଠି କୌଣସି ଦୁଃଖ ନାହିଁ, ସେଠି ଆନନ୍ଦ ଆନନ୍ଦ ରୂପ ସାଗର ବଢ଼ି ବଢ଼ିକା ଯାଉଛି ସେଠି ଭୌତିକ ଚିତ୍ ଜଗତରେ, ବୈକୁଣ୍ଠ ଜଗତରେ। ତେଣୁ ସେଠି ବୈକୁଣ୍ଠ ଭର୍ତ୍ତୁ, ଭଗବାନ ହେଉଛନ୍ତି ବୈକୁଣ୍ଠ ଭର୍ତ୍ତୁ, ସେ ହେଉଛନ୍ତି ସବୁକିଛିର ଭର୍ତ୍ତୁ, ସବୁକିଛି ପାଳନ କରୁଛନ୍ତି। କିନ୍ତୁ ବୈକୁଣ୍ଠ ଲୋକର ବର୍ତ୍ତମାନ ଯେତେବେଳେ ଆସିଛନ୍ତି ଚାରି କୁମାର, ସେ ବିକୁଣ୍ଠ ଭର୍ତ୍ତୁ କଥା, ଭଗବାନ କଥା ଚିନ୍ତା କରୁଛନ୍ତି, ବିକୁଣ୍ଠ ଭର୍ତ୍ତୁ ତାଙ୍କୁ ଦେଖିପାରୁନାହାନ୍ତି, ତେଣୁ ତାଙ୍କର ନାମ ସ୍ମରଣ କରୁଛନ୍ତି। ତେଣୁ ସେ ବିକୁଣ୍ଠ ଭର୍ତ୍ତୁ କର୍ତ୍ତୁଂ ପ୍ରକୃଷ୍ଟମିୟା ଧିମହି ମନ୍ଦ ଦିବ୍ୟା। ତେଣୁ ଏ ଯେଉଁ ସେ ଦୋଷ କଲେ ତାଙ୍କ ପାଇଁ ଉପଯୁକ୍ତ ବିଚାର କ'ଣ, ନ୍ୟାୟ ଦଣ୍ଡ ମଧ୍ୟ ଗୋଟେ ନ୍ୟାୟ, ଦଣ୍ଡ ଏ କଥା କହିଛନ୍ତି। ଯେତେବେଳେ ନ୍ୟାୟ ହୁଏ ଦଣ୍ଡ ବୋଲି କୁହାଯାଇଛି, ଯେତେବେଳେ ଭଗବାନ କାଳିଆ ଦମନ କରୁଥିଲେ ତାଙ୍କର ପତ୍ନୀମାନେ ସେ କଥା କହୁଛନ୍ତି, ସେ ସମସ୍ତ ଷୋହଳ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ନ୍ୟାୟ ହୁଏ ଦଣ୍ଡ, ପ୍ରଭୁ ଆପଣ ଯେଉଁ ଦଣ୍ଡ ପ୍ରଦାନ କରୁଛନ୍ତି ସେ ହେଉଛି ନ୍ୟାୟ, ଆମର ଯେଉଁ ରହିଛି ବିଚାରପତିମାନେ ରହିଛନ୍ତି, ଜଜ୍ମାନେ ରହିଛନ୍ତି, ବିଚାର ଦେଉଛନ୍ତି, ନ୍ୟାୟ କରୁଛନ୍ତି, ସେ ଅନ୍ୟାୟ କରୁନାହାନ୍ତି। ସେ ନ୍ୟାୟଶାସ୍ତ୍ର ଗୋଟେ ରହିଛି, ଦଣ୍ଡ ନ୍ୟାୟ ଏସବୁ ରହିଛି, ଶାସ୍ତ୍ର ସବୁ ରହିଛି, କିଭଳି ଦୋଷ କଲେ କିଭଳି ଦଣ୍ଡ ଦିଆଯିବ ସେଥିପାଇଁ ସବୁ ନ୍ୟାୟଶାସ୍ତ୍ର ରହିଛି। ବିଚାର କରାଯିବ କିଭଳି ଦୋଷ କରିଛନ୍ତି ସେ ଅନୁସାରେ ଲଘୁନାଞ୍ଚ ଗୃଣାଞ୍ଚ ଲଘୁନିଞ୍ଚ ଗୃଣିଞ୍ଚ, ଲଘୁ ଯଦି ଦୋଷ ଅପରାଧ କରିଛି ତା'ର ସେ ଅନୁସାରେ ଲଘୁଦଣ୍ଡ ଦିଆଯିବ, ଗୁରୁ ଦୋଷ କରିଛି ବା ବହୁତ ବଡ଼ ଦୋଷ କରିଛି ସେଥିପାଇଁ ବଡ଼ ଦଣ୍ଡ ପ୍ରଦାନ କରାଯିବ, ଏସବୁ ବିଚାର ରହିଛି, ନ୍ୟାୟଶାସ୍ତ୍ର ସବୁ ରହିଛି। ତେଣୁ ଏ କଥା ଆମର କାଳିଆଙ୍କର ପତ୍ନୀମାନେ କହୁଛନ୍ତି ପ୍ରଭୁଙ୍କୁ, କାଳିଆକୁ ଯେତେବେଳେ ଦମନ କରୁଥିଲେ ଭଗବାନ ସେ ସେମାନେ କହୁଛନ୍ତି, ସେ କହୁଛନ୍ତି ନ୍ୟାୟ ହିଁ ଦଣ୍ଡ, ପ୍ରଭୁ ଆପଣ ଯେଉଁ ଦଣ୍ଡ ପ୍ରଦାନ କଲେ ଇଏ ହେଉଛି ନ୍ୟାୟ, ଅନ୍ୟାୟ କରିନାହାନ୍ତି ପ୍ରଭୁ ଆପଣ, ନ୍ୟାୟ ହିଁ ଦଣ୍ଡ କୃତ କିଳି ବିଶ୍ଲେଷମୀ। ଏ ଯେଉଁ ଆମର ସ୍ୱାମୀ ଯେଉଁ କିଳି ବିଷ ଯେଉଁ ପାପ କାର୍ଯ୍ୟ କରିଥିଲେ ତା ପାଇଁ ଆପଣ ଉପଯୁକ୍ତ ଦଣ୍ଡ ପ୍ରଦାନ କରିଛନ୍ତି, ଇଏ ହେଉଛି ନ୍ୟାୟ। ତବାବତାର ଫଳ ନିଗ୍ରହାୟ, ଆପଣ ଯେଉଁ ଅବତାର ଗ୍ରହଣ କରି ଆସନ୍ତି ଫଳ ନିଗ୍ରହ କରନ୍ତି, ଦୁଷ୍ଟ ଦମନ କରନ୍ତି, ପରିତ୍ରାଣାୟ ସାଧୁନା ବିନାଶାୟ ଚ ଦୁଷ୍କୃତା। ତେଣୁ ଆପଣଙ୍କର ଅବତାର ଫଳ ନିଗ୍ରହାୟ, ରିପୋ ସୁତାନାମ ପିତୃଜ ଦୃଷ୍ଟି, ଯଦିଓ ସେ ଫଳ ନିଗ୍ରହ କରନ୍ତି, ଅସୁରମାନଙ୍କୁ ହତ୍ୟା କରନ୍ତି, କିନ୍ତୁ ତାଙ୍କ ପ୍ରତି ସେ ନିଷ୍ଠୁର ନୁହନ୍ତି, ତାଙ୍କ ପ୍ରତି କୃପା ପ୍ରଦର୍ଶନ କରନ୍ତି। ଭଗବାନଙ୍କର ଏହିଭଳି ଭାବରେ ଭଗବତା ରିପୋ ସୁତାନା ଅପିତୁଲ୍ୟ ଦୃଷ୍ଟି, ତାଙ୍କର ଶତ୍ରୁ ହୁଅନ୍ତୁ ବା ନିଜର ପୁତ୍ର ହୁଅନ୍ତୁ ସମାନ ଦୃଷ୍ଟି ଭଗବାନଙ୍କର। ଆମର ଆଚାର୍ଯ୍ୟ କହୁଛନ୍ତି ଯେ ଶତ୍ରୁ ଥିଲେ ତାଙ୍କର ହିରଣ୍ୟକଶିପୁ, କିନ୍ତୁ ହିରଣ୍ୟକଶିପୁ ପୁତ୍ରକୁ ଭଗବାନ ରକ୍ଷା କଲେ, କିନ୍ତୁ ତାଙ୍କର ନିଜ ପୁତ୍ର ନରକାସୁରକୁ ବଧ କରିଛନ୍ତି ଭଗବାନ। ତେଣୁ ଇଏ ଭଗବାନଙ୍କର ତୁଲ୍ୟ ଦୃଷ୍ଟି, ରିପୋ ସୁତାନାମ ବିତୁଲ୍ୟ ଦୃଷ୍ଟି, ଭଗବାନଙ୍କର କୌଣସି ବିଷମ ଦୃଷ୍ଟି ନାହିଁ। ତେଣୁ ଧସେ ଦମଂ ଫଳ ମେବାନ ସଂସନମ, ପ୍ରଭୁ ଆପଣ ଯେଉଁ ଦଣ୍ଡ ପ୍ରଦାନ କରୁଛନ୍ତି ଇଏ ଆପଣଙ୍କର ଅନୁଗ୍ରହ। ତେଣୁ ଯେଉଁଟାକ ତାର ଦଣ୍ଡ ଉପଯୁକ୍ତ ରହିଛି ଆପଣ ସେଇଟା ପ୍ରଦାନ କରିଛନ୍ତି, ପ୍ରଭୁ ଆପଣ ନ୍ୟାୟ କରିଛନ୍ତି। ଏଇଭଳି ଭାବରେ ଭଗବାନ ସ୍ତୁତି କରିଛନ୍ତି କାଳିଆଙ୍କର ପତ୍ନୀମାନେ। ତେଣୁ ଏମାନେ ମଧ୍ୟ ଚାରି କୁମାର, ଏମାନେ ମଧ୍ୟ ସେହିଭଳି ଭାବରେ ଦଣ୍ଡ ପ୍ରଦାନ କରୁଛନ୍ତି, ଉପଯୁକ୍ତ ଦଣ୍ଡ କ'ଣ ହେବ ବିଚାର କରୁଛନ୍ତି, କ'ଣ ଉପଯୁକ୍ତ ପ୍ରକୃଷ୍ଟ ଦଣ୍ଡଟା କ'ଣ କମ୍ ହେବନି କି ଅଧିକ ହେବନି, ଏଇଭଳି ଭାବରେ ନ୍ୟାୟ ରହିଛି, ଦଣ୍ଡ ଦଣ୍ଡନୀତି ରହିଛି, କିଭଳି ଦଣ୍ଡ ପ୍ରଦାନ କରାଯିବ, କେଉଁ ଦୋଷ ପାଇଁ କେଉଁ ଦଣ୍ଡ ରହିଛି, ପ୍ରାୟଶ୍ଚିତ ମଧ୍ୟ ରହିଛି, କେଉଁ ପାପର କେଉଁଭଳି ଭାବେ ପ୍ରାୟଶ୍ଚିତ ରହିଛି, ଏସବୁ ରହିଛି, ଶାସ୍ତ୍ରମାନଙ୍କୁ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଇଏ ହେଉଛନ୍ତି ଭଗବାନଙ୍କର ଜ୍ଞାନ ଶକ୍ତିର ଅବତାର, ତେଣୁ ଇଏ ମଧ୍ୟ ଜାଣନ୍ତି କେଉଁଭଳି ଭାବରେ ଦୋଷର କେଉଁଭଳି ଭାବରେ ଦଣ୍ଡ ପ୍ରଦାନ କରାଯିବ। ତେଣୁ ସେ କହୁଛନ୍ତି କର୍ତ୍ତୁମ୍ ପ୍ରକୃଷ୍ଟମୀୟ ଧୀମହି, ଧ୍ୟାନ କରୁଛନ୍ତି କେଉଁଟା ପ୍ରକୃଷ୍ଟ ଦଣ୍ଡ ତାଙ୍କ ପାଇଁ ହେବ। ଧୀମହି, ଆମେ ଭଗବାନ ଧ୍ୟାନ କରୁଛେ, ଏଇ ଧୀମହି ଶବ୍ଦ ହେଉଛି ଗାୟତ୍ରୀ, ଗାୟତ୍ରୀ ଶବ୍ଦ ଧୀମହିରୁ ଆରମ୍ଭ ହୋଇଛନ୍ତି, ତେଣୁ ଏଇ ଧୀମହି ଶବ୍ଦରୁ ଆମର ଭାଗବତ ଆରମ୍ଭ ହୋଇଛନ୍ତି। ଗାୟତ୍ରୀ ଭାଷ୍ୟ ରୂପ ସୌ, ଗାୟତ୍ରୀ ଭାଷ୍ୟ ଏଇ ଶ୍ରୀମଦ୍ ଭାଗବତ ଧୀମହି ପ୍ରଥମ ଶ୍ଳୋକରେ ଏଇଟା କୁହାଯାଇଛି। ସତ୍ୟମ୍ ପରମ ଧୀମହି, କାହା ବିଷୟରେ ଧ୍ୟାନ କରିବା ନା ସତ୍ୟମ୍ ପରମ, ପରମ ସତ୍ୟ ସେ ହେଉଛନ୍ତି ଭଗବାନ, ଜନ୍ମାଦିଅସ୍ୟ ଯତ ସବୁକିଛି ଯାହାଙ୍କଠାରୁ ଆସୁଛନ୍ତି ସେ ହେଉଛନ୍ତି ସତ୍ୟମ୍ ପରମ ଧୀମହି। ତେଣୁ ଧୀମହି ବହୁବଚନରେ କୁହାଯାଇଛି, ବ୍ୟାସଦେବ ରଚନା କରିଛନ୍ତି ଭାଗବତମ ମଙ୍ଗଳାଚରଣ ତିନୋଟି ଶ୍ଳୋକ ଯେଉଁ କହିଛନ୍ତି, ପ୍ରଥମ ଶ୍ଳୋକରେ ଇଏ ହେଉଛି ଭଗବାନଙ୍କୁ ନମସ୍କାର କରୁଛନ୍ତି, ଧ୍ୟାନ କରୁଛନ୍ତି, ଭଗବାନ ନମସ୍କାର କରୁଛନ୍ତି। ତେଣୁ ସମସ୍ତ ପରମ୍ପରାରେ ଯେତେ ଭକ୍ତ ଆସିବେ ସମସ୍ତଙ୍କୁ ନେଇକି ସେ ଧ୍ୟାନ କରୁଛନ୍ତି ଭଗବାନଙ୍କୁ। ଧୀମହି ଶବ୍ଦ ହେଉଛି ବହୁବଚନରେ କୁହାଯାଇଛି, ଏଠି ମଧ୍ୟ ଚାରି କୁମାର ଏମାନେ ମଧ୍ୟ ଧୀମହି ବହୁବଚନରେ କୁହାଯାଉଛି, ଚାରି ଜଣ ଅଛନ୍ତି ଜଣେ ନାହାନ୍ତି। ତେଣୁ ସେ କହୁଛନ୍ତି କର୍ତ୍ତୁମ୍ ପ୍ରକୃଷ୍ଟମୀୟ ଧୀମହି ମନ୍ଦ ଧୀମ୍ୟାମ, ଏ ଦୁଇ ଜଣଙ୍କର ଯେଉଁ ମନ୍ଦ ଧୀ ରହିଛି, ମନ୍ଦ ବୁଦ୍ଧି ରହିଛି, ଶତ୍ରୁ ଆପଣାର ଭେଦ କରିଛନ୍ତି ବୈକୁଣ୍ଠ ଲୋକରେ ରହିକରି ମଧ୍ୟ, ତେଣୁ ତାକୁ କ'ଣ ପ୍ରକୃଷ୍ଟ ଦଣ୍ଡ ଦିଆଯିବ ଆଉ ଧୀମହି ଆମେ ବିଚାର କରିବା। ତେଣୁ ଲୋକାନିତୋ ବ୍ରଜତମ, ତେଣୁ ସେଇ ଲୋକକୁ ସେମାନେ ଯାଆନ୍ତୁ, ଇତ ଏଇଠାରୁ ଏଇ ସ୍ଥାନରୁ ବୈକୁଣ୍ଠରୁ ସେ ଲୋକକୁ ଯାଆନ୍ତୁ, ଲୋକା ଓ ଲୋକ ନା ଗୌରିକ ଜଗତକୁ ଯାଆନ୍ତୁ, ଇଏ ହେଉଛି ତାଙ୍କ ପାଇଁ ଦଣ୍ଡ, ବ୍ରଜତମ ସେ ଯାଆନ୍ତୁ। କାହିଁକି ନା ଅନ୍ତର୍ଭାବ ଦୃଷ୍ଟିଆ, ସେ ଅନ୍ତର ଦେଖିଲେ ଶତ୍ରୁ ମିତ୍ର ଭାବ ସବୁ ଆସିଲା ତାଙ୍କର, ଏଇ ଭାବ ଆସିଲା ତାଙ୍କର, ତେଣୁ ସେ ସେଇଠିକି ଯିବେ, ଦ୍ୱୈତ ଜଗତକୁ ଯିବେ, ଇଏ ହେଉଛି ଅଦ୍ୱୈତ ଜଗତ, ଏଠି ଦ୍ୱୈତ ଭାବ ନାହିଁ, ଶତ୍ରୁ ମିତ୍ର ଭାବ ନାହିଁ। ତେଣୁ ଯେଉଁଠି ଦ୍ୱୈତ ଭାବ ରହିଛି, ଶତ୍ରୁ ମିତ୍ର ଭାବ ରହିଛି, ସେଇଠିକି ସେମାନେ ଯିବେ। ବିଶେଷ ଭାବରେ ପାପିୟସତ୍ରୟ ଇମେ, ସେ ପାପର ସ୍ଥାନ, ପାପ କାର୍ଯ୍ୟର ଫଳସ୍ୱରୂପ ସେମାନେ ଦଣ୍ଡ ଭୋଗ କରୁଛନ୍ତି, ତେଣୁ ସେମାନେ ତ୍ରୟ ଇମେ ରିପବଶ୍ୟ ଯତ୍ର, ତିନୋଟି ଶତ୍ରୁ ରହିଛି ଯେଉଁଠି, ଯେଉଁଠି କାମ କ୍ରୋଧ ଲୋଭ, ଯଦିଓ ଷଡ଼ ରିପୁ ରହିଛନ୍ତି କିନ୍ତୁ ତାଙ୍କ ଭିତରୁ ଏ ତିନୋଟି ରିପୁ ହେଉଛି ମୁଖ୍ୟ, କାମ କ୍ରୋଧ ଲୋଭ। ଭାଗବତର ଭଗବତ ଗୀତାରେ ଷୋଡ଼ଶ ଅଧ୍ୟାୟରେ ଭଗବାନ ଅସୁର ବିଭାଗ ବିଷୟରେ କହୁଛନ୍ତି, ଦୈବ ଅସୁର ବିଭାଗ ସମ୍ପର୍କରେ ଅନ୍ତିମରେ କହିଲେ ଏ ତିନୋଟି ହେଉଛି ଅସୁର ସମ୍ପଦର ମୁଖ୍ୟ, ଅସୁର ଯେଉଁ ଦୁର୍ଗୁଣ ସବୁ ରହିଛି ତା ଦେହରୁ ତିନୋଟି ହେଉଛି ଦୁର୍ଗୁଣ ମୁଖ୍ୟ। ତ୍ରିବିଧମ ନରକ ସେଦମ, ନରକକୁ ଯିବା ପାଇଁ ତିନୋଟି ରାଜରାସ୍ତା ନ୍ୟାସନାଲ ହାଇୱେ ଅଛି ଭଗବାନ ତିଆରି କରିଛନ୍ତି, ଭୌତିକ ଜଗତରେ ଆମର ସରକାର ରାସ୍ତା ତିଆରି କରୁଛନ୍ତି, ସେଇଭଳି ଭାବରେ ଭଗବାନ ମଧ୍ୟ ରାଜରାସ୍ତା ନ୍ୟାସନାଲ ହାଇୱେ କରିଛନ୍ତି ପାପୀମାନଙ୍କ ପାଇଁ। କ'ଣ କ'ଣ ସେ ନା କାମ କ୍ରୋଧ ତଥା ଲୋଭ ତସ୍ମାତ୍ ଏଇଟା ତ୍ରାଙ୍କ ତେଜେ, ନରକକୁ ଯିବା ପାଇଁ ତିନୋଟି ମେନ୍ ରୋଡ଼ କରାଯାଇଛି, କାମ କ୍ରୋଧ ଏବଂ ଲୋଭ। ତେଣୁ ଏ କାମ କ୍ରୋଧ ଲୋଭ ହେଉଛି ଆମର ଶତ୍ରୁ। କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ ମହାସନ ମହାପାପମା ବିଧି ଏନମ ଇଏ ହରିଣମ। ଯେତେ କାମନା ପୂରଣ କଲେ ମଧ୍ୟ ସେ ଶେଷ ହେବ ନାହିଁ, କାମ ବଢ଼ି ବଢ଼ିକା ଚାଲିବ। ନ ଯାହାତୁ କାମ କାମନା ଉପଭୋଗେନ ସାମ୍ୟତି ଅବିଶା କୃଷ୍ଣ ବର୍ତ୍ତମେବ ଭୂୟ ଏବା ବି ବର୍ତ୍ତତେ ଭାଗବତ ନବମ ସ୍କନ୍ଧରେ ଦେଜାତି ମହାରାଜ କଥା କହୁଛନ୍ତି। ସେ ନିଜେ ତାଙ୍କର ଅନୁଭବ ପ୍ରାପ୍ତ ହୋଇଛନ୍ତି। ଦେବଦାନଙ୍କ ସହିତ ବହୁତ ବର୍ଷ କାଳ ଉପଭୋଗ କଲେ, ଏମିତିକି ତାଙ୍କର ପୁତ୍ରଙ୍କ ଠାରୁ ତାଙ୍କର ଯୌବନକୁ ନେଇକି ସେ ଉପଭୋଗ କଲେ, ତାପରେ ତାଙ୍କର ଏହି ଜ୍ଞାନ ଆସିଲା। ତେଣୁ ସେ କହୁଛନ୍ତି ନ ଯାହାତୁ କାମ କାମନା, ଏ ଯେଉଁ କାମଟା ରହିଛି ଏ କାମଟାକୁ ଆମେ ଯେତେ ପୂରଣ କଲେ ମଧ୍ୟ ସେ ପୂର୍ଣ୍ଣ ହେବ ନାହିଁ। ନ ଯାହାତୁ କାମ କାମନା ଉପଭୋଗ ସାମ୍ୟତି, ଯେତେ ଉପଭୋଗ କଲେ ମଧ୍ୟ କାମନାଟା କେବେ ପୂରଣ ହେବ ନାହିଁ। କିଭଳି ନା ହବିଷା କୃଷ୍ଣ ରତ୍ନୈକ, ଯଦି ଆମେ ଅଗ୍ନିରେ ଘିଅ ଆଉଟ ଦେବା ତାହେଲେ ସେ ଅଗ୍ନିଟା ବନ୍ଦ ହେବ ନାହିଁ, ଲିଭିବ ନାହିଁ, ସେ ବଢ଼ି ବଢ଼ିକା ଯିବ। ଭୂୟ ଏବା ବି ବର୍ଦ୍ଧତେ ଆହୁରି ବଢ଼ି ବଢ଼ିକା ଯିବ। ଯେତେ କାମନା ପୂରଣ କରୁଥିବ ସେତେ ଲୋଭ ଆସିବ, ଆହୁରି କାମନା ଆସିବ। ମହାସନ ମହାପାପମା ବୋଲି କୁହାଯାଇଛି, ମହାସନ ଶବ୍ଦ ଭଗବାନ ବ୍ୟବହାର କରିଛନ୍ତି କାମ ପାଇଁ। ମହାସନ ଯେତେ ଦେଲେ ମଧ୍ୟ ସେ ଖାଇଦେବ, ମହାସନ ଏଇଭଳି କାମ ରହିଛି ମୁଖ୍ୟ ଜଗତରେ, ଏଇଭଳି ଶତ୍ରୁ। ତେଣୁ କାମ କାମ ଯେତେବେଳେ ବାଧାପ୍ରାପ୍ତ ହେଉଛି ସେତେବେଳେ କ୍ରୋଧ ଆସୁଛି। ତେଣୁ କ୍ରୋଧ ଆଉ ଗୋଟେ ଶତ୍ରୁ, କ୍ରୋଧା ବହୁତ ଆମେ କୁହାଯାଇଛି, କ୍ରୋଧରୁ ମୋହ ଆସୁଛି, ମୋହରୁ ଆମେ ପତନ ହୋଇଯାଉଛି, ବୁଦ୍ଧି ନଷ୍ଟ ହେଉଛି, ସ୍ମୃତି ଭଂଶ ହେଉଛି, ବୁଦ୍ଧି ନଷ୍ଟ ହେଉଛି ଏବଂ ପତନ ହୋଇଯାଉଛି। ତେଣୁ କ୍ରୋଧର ବଶବର୍ତ୍ତୀ ହେଇ କେତେ ପ୍ରକାର ପାପକାର୍ଯ୍ୟ ସବୁ କରୁଛନ୍ତି ଲୋକମାନେ, କେତେ ପ୍ରକାର ଘଟଣା ସବୁ ହୋଇଯାଉଛି କ୍ରୋଧର ବଶବର୍ତ୍ତୀ ହୋଇକରି। କାମ କ୍ରୋଧ ଏବଂ ଲୋଭ, କାମ ଯେତେବେଳେ ପୂରଣ ହୋଇଯାଉଛି ସେତେବେଳେ ଲୋଭ ଆସୁଛି, କାମ କ୍ରୋଧ ଲୋଭ। ତେଣୁ ଏଇ ଭୌତିକ ଜଗତରେ ଏ ତିନୋଟି ଯେଉଁ ରହିଛନ୍ତି ଇଏ ଆମର ଶତ୍ରୁ। ତେଣୁ ଖାଲି ଯେ ତିନୋଟି ଶତ୍ରୁ ତା ନୁହଁ, ଇଏ ହେଉଛି ମୁଖ୍ୟ, ଆହୁରି ତିନୋଟି ମଧ୍ୟ ରହିଛନ୍ତି। ସେମାନେ ହେଉଛନ୍ତି କିଏ ନା ମୋ କାମ କ୍ରୋଧ ଲୋଭ ମଦ ମୋହ ଏବଂ ଆଶ୍ଚର୍ଯ୍ୟ, ଏଇ ଛଅଟି। ତେଣୁ ଆମର ଯେଉଁ ବର୍ଣ୍ଣନା କରାଯାଇଛି, ଯେତେବେଳେ ଭଗବାନ ଆସିଲେ, ଭଗବାନ କେତେବେଳେ ଆସିଲେ, ଦେବଙ୍କ ଗର୍ଭରେ ଅଷ୍ଟମ ଗର୍ଭରେ ଆସିଲେ, ଅଷ୍ଟମ ଗର୍ଭରେ ଆସିଲେ ଯେଉଁ ଛଅଟି ଗର୍ଭ ନଷ୍ଟ ହେଲା, ସେ ଛଅଟି ଗର୍ଭ ହେଉଛନ୍ତି କ'ଣ ନା ସେ ହେଉଛନ୍ତି ଛଅଟି ଅସୁର। ସେ ଛଅଟି ଅସୁର ହେଉଛନ୍ତି ଏଇ କାମ କ୍ରୋଧ ଲୋଭ ମୋହ ମଦ ଏବଂ ଆଶ୍ଚର୍ଯ୍ୟ, ଏ ଛଅଟି ଅସୁର। ଏ ମରିଚିଙ୍କର ପୁତ୍ର, ମରିଚି ହେଉଛି ମନର ମନ, ମନରୁ ଯାହା ହେଉଛି ମାଆଙ୍କର ପୁତ୍ର ହେଉଛି ମରିଚି, ସେ ମନରୁ ଯାହା ଦେଇଛନ୍ତି ଏଇ ମନରେ ଏସବୁ ରହିଛି କାମ କ୍ରୋଧ ଲୋଭ ମୋହ ଇତ୍ୟାଦି ସବୁ ରହିଛି। ତେଣୁ ତାଙ୍କର ଯେଉଁ ପୁତ୍ର ଏମାନେ ହେଉଛନ୍ତି ଛଡ଼ ରିପୁ, ଛଡ଼ ଅସୁର। ଭଗବାନ ଯେତେବେଳେ ପଠାଉଛନ୍ତି ସପ୍ତମ ଗର୍ଭରେ, ଦେବକୀଙ୍କର ସପ୍ତମ ଗର୍ଭରେ ଭଗବାନ ଆସିଛନ୍ତି, ବଳଦେବ ଆସୁଛନ୍ତି। ତେଣୁ ପଠାଉଛନ୍ତି ଭଗବାନ ତାଙ୍କର ମାୟାଙ୍କୁ ପଠାଉଛନ୍ତି, ଯୋଗ ମାୟାଙ୍କୁ। ଗଚ୍ଛ ଦେବୀ ଦେବକିଆ ଜଠରେ ଗର୍ଭଂ ଶେଷାକ୍ଷଂ ଧାମ ମାମକଂ ତତ୍ ସନ୍ନିକୃଷ୍ଟ ରୋହିଣିଆ ଉଦରେ ସନ୍ନିବେଶୟ। ସପ୍ତମ ଗର୍ଭରେ ଭଗବାନ ଆସୁଛନ୍ତି, ବଳରେ ବଳରାମ, ବଳରାମ ଆସୁଛନ୍ତି ବଳଦେବ, ସେ ଶଯ୍ୟା ଅନନ୍ତଦେବ ଶଯ୍ୟା ସ୍ଥାପନ କରିବେ ଦେବୀଙ୍କ ଗର୍ଭରେ, ତାପରେ ଭଗବାନ ଆସିବେ। ତେଣୁ ସେହି ସମୟରେ ଚିତ୍ ଜଗତରେ ଭଗବାନ ପଠାଉଛନ୍ତି ତାଙ୍କର ଯୋଗମାୟାକୁ, ଯେ ଦେବକିଆ ଜଠରେ ଗର୍ଭ, ଦେବକୀଙ୍କର ଜଠରେ ଯେଉଁ ସପ୍ତମ ଗର୍ଭ ରହିଛନ୍ତି ସେ ଶେଷାକ୍ଷଂ ଧାମ ମାମକଂ, ସେ କିଏ ନା ସେ ହେଉଛନ୍ତି ଶେଷ ଅନନ୍ତଦେବ, ସେ ହେଉଛନ୍ତି ମୋର ଧାମ, ମୋର ବିସ୍ତାର। ତେଣୁ ତତ୍ ସନ୍ନିକୃଷ୍ଟ ରୋହିଣିଆ, ସେ ଶେଷଙ୍କୁ ଆଣି ତାଙ୍କର କ'ଣ ଆକର୍ଷଣ କରି ରୋହିଣୀଙ୍କର ଦେବ, ରୋହିଣୀଙ୍କର ଉଦରରେ ସ୍ଥାପନ କର, ସେଥିପାଇଁ ତାଙ୍କର ନାମ ହେଉଛି ସଂକର୍ଷଣ, ଆକର୍ଷଣ କରିକି ଆଣିଛନ୍ତି। ଏ ଯେଉଁ ଟ୍ରାନ୍ସପ୍ଲାଣ୍ଟେସନ୍ ଭଳି ବା ଯାହା ବି ହେଉ, ଏ ତାଙ୍କ ଗର୍ଭରୁ ଆଣିକରି ଆଙ୍କ ଗର୍ଭରେ ସ୍ଥାପନ କରିଛନ୍ତି, ରୋହିଣୀଙ୍କର ଉଦରେ ସ୍ଥାପନ କରିଛନ୍ତି। ଏହି ଶୁକ୍ର ଭାଷାରେ ଆଚାର୍ଯ୍ୟମାନେ ଟୀକାରେ କହୁଛନ୍ତି ଯେ ଏ ଯେଉଁ ଛଅ ଗର୍ଭ ଷଡ଼ ଗର୍ଭ ଏମାନେ ହେଉଛନ୍ତି କିଏ ନା କାମ କ୍ରୋଧ ତଥା ଲୋଭ ତସ୍ମା ଏକତ୍ରୟଂ ତ୍ୟଜେତ। ଏ କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଏ ହେଉଛି ଛଅଟି ଗର୍ଭ। ତେଣୁ ଏଠି କୁହାଯାଉଛି ଯେ ପ୍ରଭୁପାଦ ମହାରାଜ ତାଙ୍କର ଭାବାର୍ଥରେ କହିଛନ୍ତି ସେ କଥା ଯେ ଏ ଯେଉଁ ସିମ୍ବଲିକାଲି ମଦର ଦେବକିଜ କନଷ୍ଟାଣ୍ଟ ପିଓର ଅଫ୍ କଂସ ୱାଜ୍ ପ୍ୟୁରିଫାଇଂ ହର୍ ଭଗବାନଙ୍କର ମା ଦେବକୀ, କିନ୍ତୁ ସେ ସବୁବେଳେ ଭୟ କରୁଥିଲେ, କଂସକୁ ଭୟ କରୁଥିଲେ। ତାର ଅର୍ଥ ହେଉଛି କ'ଣ ନା ଏଇ ଯେଉଁ ଭୟ କରୁଥିଲେ କଂସକୁ, ଏ ଏଇ ଭୟ ଦ୍ୱାରା ସେ ପବିତ୍ର ହୋଇଯାଉଥିଲେ, ୱାଜ୍ ପ୍ୟୁରିଫାଇଂ ହର୍ ପବିତ୍ର କରିଦେଉଥିଲା, ସେ ଭୟ ଦ୍ୱାରା ପବିତ୍ର ହୋଇଯାଉଥିଲେ। ଏ ପିଓର ଡିଭୋଟି ସୁଡ୍ ଅଲୱେଜ ଫିୟର ମ୍ୟାଟେରିଆଲ ଆସୋସିଏସନ୍ ଆଣ୍ଡ ଇନ୍ ଦିସ୍ ୱେ ଅଲ୍ ଦି ଅସୁରାଜ ଅଫ୍ ମ୍ୟାଟେରିଆଲ ଆସୋସିଏସନ୍ ୱିଲ୍ ବି କିଲ୍। ତେଣୁ ଯେଉଁମାନେ ଶୁଦ୍ଧ ଭକ୍ତ ସେମାନେ ସବୁବେଳେ ଏଇ ଯେଉଁ ଭୌତିକ ସଙ୍ଘକୁ ସେ ଭୟ କରିବେ। ଏ ପିଓର ଡିଭୋଟି ସୁଡ୍ ଅଲୱେଜ ଫିୟର ମ୍ୟାଟେରିଆଲ ଆସୋସିଏସନ୍ ଆଣ୍ଡ ଇନ୍ ଦିସ୍ ୱେ ଅଲ୍ ଦି ଅସୁରାଜ ଅଫ୍ ମ୍ୟାଟେରିଆଲ ଆସୋସିଏସନ୍ ୱିଲ୍ ବି କିଲ୍। ତେଣୁ ଏଇ ଭୟ ଦ୍ୱାରା ହିଁ ଆମର ଏ ଯେଉଁ ଆମର ଶତ୍ରୁ ସବୁ ରହିଛନ୍ତି, କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଏ ଯେଉଁ ଛଅଟି ଶତ୍ରୁ ରହିଛନ୍ତି, ଏମାନେ ନଷ୍ଟ ହେବେ, ଏମାନଙ୍କୁ ଏମାନେ ମୃତ୍ୟୁବରଣ କରିବେ। ଆଜ୍ ଦି ଷଡ଼ଗର୍ଭ ଅସୁର ଥିବା କିଲ୍ଡ ବାଇ କଂସ, ଯେଭଳି ଭାବରେ ଦେବକୀଙ୍କର ଛଅଟି ଗର୍ଭର ସନ୍ତାନକୁ କଂସ ହତ୍ୟା କରିଥିଲେ, ସେହିଭଳି ଭାବରେ ଆମେ ଯଦି ଏହି ଭୌତିକ ଆସକ୍ତିକୁ ଭୟ କରୁଥିବା, ତାହେଲେ ଏଇ ଯେଉଁ ଛଅଟି ରିପୁ ରହିଛନ୍ତି ଏମାନେ ମୃତ୍ୟୁବରଣ କରିବେ। ତେଣୁ ମରିଚି ଇଜ୍ ଆନ୍ ଇନକାର୍ନେସନ୍ ଅଫ୍ ମାଇଣ୍ଡ, ମରିଚିଙ୍କର ଏ ଛଅ ପୁତ୍ର, ତେଣୁ ମରିଚି ହେଉଛନ୍ତି ବ୍ରହ୍ମାଙ୍କର ମନରୁ ଯାହା ଦେଇଛନ୍ତି, ଇନକାର୍ନେସନ୍ ଅଫ୍ ମାଇଣ୍ଡ। ମରିଚି ହାଜ୍ ସିକ୍ସ ସନ୍ସ, ମରିଚିଙ୍କର ଛଅଟି ସନ୍ତାନ ଥିଲେ, ଯିଏକି ବ୍ରହ୍ମା ନିଜେ ଯେତେବେଳେ ତାଙ୍କର କନ୍ୟାପତି କାମାସକ୍ତ ହୋଇକରି ଧାବମାନ ହେଉଥିଲେ, ସେ ସମୟରେ ସେ ହସି ଦେଇଥିଲେ। ତେଣୁ ସେ ଅପରାଧରୁ ସେମାନେ ଆସିଲେ, ବର୍ତ୍ତମାନ ପୁଣି ଆଉଥରେ ଜନ୍ମଗ୍ରହଣ କଲେ ଦେବୀଙ୍କ ଗର୍ଭରେ। ତେଣୁ ଏମାନେ ପ୍ରକୃତରେ ହେଉଛନ୍ତି କିଏ ନା କାମ କ୍ରୋଧ ଲୋଭ ମୋହ ମଦ ଏବଂ ମାତ୍ସର୍ଯ୍ୟ, ଲଷ୍ଟ ଆଙ୍ଗର ଗ୍ରିଡ୍ ଇଲ୍ୟୁଜନ୍ ମ୍ୟାଡନେସ୍ ଆଣ୍ଡ ଏନ୍ଭି, ଏ ଛଅଟି ରୂପୁ ରହିଛନ୍ତି ଭୌତିକ ଜଗତରେ। ତେଣୁ ଏମାନଙ୍କୁ ଆମର ନରସିଂହ ଦାସ ଠାକୁର ତାଙ୍କର ବର୍ଣ୍ଣନା କରିଛନ୍ତି କେମିତି ଆମେ ଏମାନଙ୍କୁ ବ୍ୟବହାର କରିବା ନା କାମ କୃଷ୍ଣ କର୍ମାର୍ପଣେ, ଯେଉଁ କାମନାଟା ରହିଛି ଯଦି କୃଷ୍ଣଙ୍କ ସେବା ନିଯୁକ୍ତ ରହିବା, ସେ କାମନାଟା କେଉଁଥିରେ ପରିଣତ ହେବ, ପ୍ରେମରେ ପରିଣତ ହେବ। କାମ କୃଷ୍ଣ କର୍ମାର୍ପଣେ, ସେ ଭଗବାନଙ୍କ ସେବାରେ ନିଯୁକ୍ତ ରହିଛନ୍ତି, ଯେମିତି ବର୍ଣ୍ଣନା କରାଯାଇଛି ଭାଗବତଙ୍କର ଚତୁର୍ଥ ସ୍କନ୍ଧରେ ଯେ ଚାରି କୁମାର ଏକଥା କହିଛନ୍ତି, ଚାରି କୁମାର ଏବେ ଯିଏ ଦଣ୍ଡ ଦେଉଛନ୍ତି ସେଇ ଚାରି କୁମାର ପୃଥୁ ମହାରାଜ କହିଥିଲେ ଏ କଥାଟି, ଯଦି ପାଞ୍ଚ ପଙ୍କଜ ପଳାସ ବିଳାସ ଭକ୍ତ୍ୟା କର୍ମାଶୟ ଗଚିତାନ ଉଦ୍ଗତନ୍ତି ସନ୍ତୁ ତଦ୍ୱନରିକ୍ତ ମୋତେ ବି ଓ ଯେତେ ବି ରୁଦ୍ଧ ଶ୍ରୋତାଗଣ ସ୍ମରଣ ଭଜ ବାସୁଦେବ। ଯେଉଁମାନେ ବାସୁଦେବଙ୍କର ଭଜନ କରୁଛନ୍ତି ସେମାନେ ଏହି କାମ କ୍ରୋଧକୁ ବହୁତ ସହଜରେ ପାର ହୋଇଯିବେ। କିନ୍ତୁ ତଦ୍ୱନ ରିକ୍ତ ମତେ ଯେଉଁମାନେ ବ୍ରହ୍ମଚିନ୍ତନ କରୁଛନ୍ତି ସେମାନେ ଏହି କାମ କ୍ରୋଧକୁ ଜୟ କରିପାରିବେ ନାହିଁ। କିଭଳି ହୋଇପାରିବ ନାହିଁ ନା ତା ପ୍ରଭୁପାଦ ମହାରାଜଙ୍କୁ ଉଦାହରଣ ଦେଇଛନ୍ତି ଯେ କିଭଳି ସେଟା ହେବ ନା ଯେଭଳି ଭାବରେ ଯେମିତି ଆମେ ଦେଖିବା ଏ କାମ କ୍ରୋଧ ଲୋଭ ଇତ୍ୟାଦି ସବୁ ରହିଛନ୍ତି, ଏମାନେ ଗୋଟେ ରିଭର ବା ନଦୀର ଯେମିତି ତରଙ୍ଗ ଆସୁଛି, ସେ ତରଙ୍ଗ କେବେ ହେଲେ ବନ୍ଦ ହେବ ନାହିଁ। ତରଙ୍ଗ ଆସୁଥିବ ସେଇଭଳି ଭାବରେ ସବୁବେଳେ ଆସୁଥିବ, ତରଙ୍ଗକୁ ବନ୍ଦ କରିପାରିବ ନାହିଁ। ସେଇଭଳି ଭାବରେ କାମ କ୍ରୋଧ ରୂପକ ଯେଉଁ ତରଙ୍ଗ ସବୁ ରହିଛି, ଏଇଟାକୁ କେମିତି, ଏଇଟା ତ ନଷ୍ଟ ହେବ ନାହିଁ। କେମିତି ନଷ୍ଟ ହେବ ନା, ଯେତେବେଳେ ଜଣେ ଭଗବାନଙ୍କ ସେବାରେ ନିଯୁକ୍ତ ହେଉଛନ୍ତି ସେତେବେଳେ ଏଇଟାକୁ ହେଇପାରିବ। ହଁ, ଯେମିତି ନଦୀ, ନଦୀ ଯେତେବେଳେ ସେ ସମୁଦ୍ରରେ ପଡ଼ୁଛି, ନଦୀ ଯେତେବେଳେ ସମୁଦ୍ରରେ ପଡ଼ୁଛି ସେତେବେଳେ କ'ଣ ହେଉଛି, ନଦୀର ତରଙ୍ଗ ଆଉ ରହୁଛି କି? ସମୁଦ୍ରର ତରଙ୍ଗ ଆସିଯାଉଛି, ନଦୀର ତରଙ୍ଗଟା ଡୁବି ଯାଉଛି, ସମୁଦ୍ର ତରଙ୍ଗ ଭିତରେ ରହିଯାଉଛି ସେଇଟା। ସେଇଭଳି ଭାବରେ ଯେତେବେଳେ ଚତୁର୍ଥ ସ୍କନ୍ଦ, ଚତୁର୍ଥ ଅଧ୍ୟାୟ ନା, ଚତୁର୍ଥ 22 ଶ୍ଳୋକରେ କୁହାଯାଇଛି, 22 ଅଧ୍ୟାୟରେ 4:22-39 କିଛି କୁହାଯାଇଛି। ତେଣୁ ସେଇଭଳି ଭାବରେ ଯେତେବେଳେ ନଦୀର ତରଙ୍ଗ ଯାଇକି ସମୁଦ୍ରରେ ପଡ଼ିଯାଉଛି ସେତେବେଳେ ସମୁଦ୍ରର ତରଙ୍ଗ ଆସିଯାଉଛି। ତେଣୁ ସେଇଭଳି ଭାବରେ ଯେତେବେଳେ ଭଗବାନଙ୍କ ଭକ୍ତ ସେ ଭଗବାନଙ୍କ ସେବାରେ ନିଯୁକ୍ତ ରହୁଛନ୍ତି, ସେ ବିଭିନ୍ନ ପ୍ରକାର ଉପାୟରେ ଭଗବାନ କେମିତି ସେବା କରିବେ ସେଇ ଚିନ୍ତାରେ ସେ ରହୁଛନ୍ତି। ତେଣୁ ତାଙ୍କୁ ଆଉ କାମ କ୍ରୋଧ ଏସବୁ ତାଙ୍କୁ ଆଉ ଅସୁବିଧାରେ ପକେଇବ ନାହିଁ। ଯେଭଳି ଭାବରେ କୁହାଯାଇଛି ଯେ କୈବଲ୍ୟ ନରକା ଏତେ ତ୍ରିଦଶପୁର ଆକାଶ ପୁଷ୍ପା ଏତେ ଦୁର୍ଦ୍ଦାନ୍ତେନ୍ଦ୍ରିୟ କାଳ ସର୍ପପଟ୍ଟଳୀ ପ୍ରଖ୍ୟାତ ଦଷ୍ଟା ଏତେ। ଏ ଯେଉଁ କାମ କ୍ରୋଧ ଇତ୍ୟାଦି ଯେଉଁ ଦୁର୍ଦ୍ଦାନ୍ତ ଇନ୍ଦ୍ରିୟ ସବୁ ରହିଛନ୍ତି ଏ କାଳ ସର୍ପ ଭଳି, କିନ୍ତୁ ଜଣେ ଯେତେବେଳେ ଭଗବାନ ସେବାରେ ନିଯୁକ୍ତ ରହୁଛନ୍ତି ସେତେବେଳେ ସେ ବିଷାକ୍ତ ସର୍ପର ଯେଉଁ ବିଷଦାନ୍ତ ସେଇଟା ନଷ୍ଟ ହୋଇଯାଉଛି। କାଳ ସର୍ପପଟ୍ଟଳୀ ପ୍ରଖ୍ୟାତ ଦଷ୍ଟା ଏତେ, ତା'ର ବିଷଦାନ୍ତକୁ ବାହାର କରିଦିଆଯାଇଛି ଭଗବାନ ସେବାରେ ନିଯୁକ୍ତ ରହିଲେ। ତେଣୁ କାମ କ୍ରୋଧ ଇତ୍ୟାଦି ସେ ତାଙ୍କର ଆଉ ଅମଙ୍ଗଳ କରିପାରିବେ ନାହିଁ, ବରଂ ସେ ତାଙ୍କୁ ସାହାଯ୍ୟ କରିବେ। କିଭଳି ନା, ଆମର କହିଛନ୍ତି ନରୋତ୍ତମ ଦାସ ଠାକୁର କହୁଛନ୍ତି, କାମ କୃଷ୍ଣ କର୍ମାର୍ପଣେ କ୍ରୋଧ ବାକ୍ତ ଦ୍ୱେଷୀ ଜାନେ। ଏ କାମନାଟା ଯେତେବେଳେ ଭଗବାନଙ୍କ ସେବାରେ ନିଯୁକ୍ତ ରଖିବା, ଭଗବାନଙ୍କ ବିଭିନ୍ନ ସେବା ସେ ଚିନ୍ତା କରୁଥିବା, ସେଇଟା ଆଉ ଏ କୌତୁକ କାମନା ଆମର ରହିବ ନାହିଁ, କାମଟା ପ୍ରେମରେ ପରିଣତ ହୋଇଯିବ। ଏବଂ କ୍ରୋଧ, କ୍ରୋଧ ଯେଉଁମାନେ ଭକ୍ତ ଦ୍ୱେଷୀ ଭଗବାନଙ୍କର ବା ଭଗବାନ ଭକ୍ତଙ୍କର ଯେଉଁମାନେ ଦ୍ୱେଷୀ ତାଙ୍କ ପ୍ରତି କ୍ରୋଧଟାକୁ ଲଗେଇବା, ଯେଭଳି ହନୁମାନ ରାବଣକୁ ଯାଇ ଲଙ୍କାକୁ ବିଧ୍ୱଂସ କରିଦେଲେ, ଲଙ୍କାରେ ଅଗ୍ନିକାଣ୍ଡ କରିଦେଲେ, ଏ କ୍ରୋଧ, ଏ କ୍ରୋଧ ଦ୍ୱାରା ଏ କ୍ରୋଧଟା ତାଙ୍କର ଶତ୍ରୁ ହେଲା ନାହିଁ, ଏ ତାଙ୍କର ମିତ୍ର ହୋଇଗଲା। ଭଗବାନଙ୍କୁ ଭଗବାନ ସେଥିରେ ଆନନ୍ଦିତ ହୋଇଗଲେ, ତାଙ୍କୁ କୁଣ୍ଡେଇ ପକେଇଲେ, ଭଗବାନ ରାମଚନ୍ଦ୍ର ହନୁମାନଙ୍କୁ କୁଣ୍ଡେଇ ପକେଇଲେ। ଏବଂ ଲୋଭ ସାଧୁ ସଙ୍ଗେ ହରି କଥା, ଏ ଭୌତିକ ଲୋଭ ଯେଉଁ ରହିଛି ଏ ଲୋଭଟାକୁ ଆମେ କେମିତି ଜିତିପାରିବା, ତାର ମଧ୍ୟ ଜୀବାଦି ଲୋଭମୟ ସୁଦୁର୍ମତି, ଲୋଭର ସୁଦୁର୍ମତି ହେଉଛନ୍ତି ଜିହ୍ୱା, କିନ୍ତୁ ତାହାକେ ତାହା କଠିନ ସଂସାରେ ଏ ଲୋଭକୁ ଜିତିବାଟା ବହୁତ କଷ୍ଟ, କିନ୍ତୁ କୃଷ୍ଣ ବଡ଼ ଦୟାମୟ କରିବାରେ ଯିବା ଜୟ ସୁପ୍ରସାଦ ଅନ୍ନଦେଲ ଭାଇ। ତେଣୁ ଆମେ ବର୍ତ୍ତମାନ ଅନ୍ନପ୍ରସାଦ ପାଇବା ପାଇଁ ସମୟ ହୋଇଗଲାଣି। ଯାହା ହଉ, ଏଇ ଲୋଭଟା ପ୍ରସାଦ ପାଇବା ଏବଂ ଭଗବାନ କଥା ଶ୍ରବଣ କରିବା, ଲୋଭ ସାଧୁ ସଙ୍ଗେ ହରି କଥା, ଭଗବାନ କଥା ଯଦି ଆମର ଲୋଭ ଆସିବାର ଅଛି, ଭଗବାନ କଥାରେ ଆମର ଯଦି ଆଗ୍ରହ ଆସୁନାହିଁ, ତାହେଲେ ଭାଗବତଙ୍କ ଆରମ୍ଭରେ କୁହାଯାଇଛି, ସୁତ ଗୋସ୍ୱାମୀ କହୁଛନ୍ତି ଯେ ଶ୍ରମ ଏଭଳି କେବଳ ଧର୍ମ ସନୁଷ୍ଠିତା ପୁଂସା ବିଶ୍ୱକ୍ସେନ କଥା ସୁଜ ନୋତ୍ପାଦ ଯଦି ରତିମ ଶ୍ରମ ଏଭଳି କେବଳ। ଆମେ ଏତେ ଧର୍ମ ଅନୁଷ୍ଠାନ କରୁଛେ, ଏତେ ସେବା କରୁଛେ, ଭଗବାନ କଥାରେ ଆମର ଆଗ୍ରହ ଆସୁନାହିଁ, ତାହେଲେ ସୁଧ ଗୋସ୍ୱାମୀ କହୁଛନ୍ତି ଶ୍ରମ ଏ ବହି କେବଳ, ସେ ଯାହା କହୁଛନ୍ତି କେବଳ ଶ୍ରମ, ତା ଦ୍ୱାରା ତାଙ୍କର କିଛି ମଙ୍ଗଳ ହେବ ନାହିଁ। ଏବଂ ମୋହ କିଭଳି ଲଗିବା ନା ଇଷ୍ଟ ଲାଭ ବିନେଇ, ଭଗବାନଙ୍କର ଯେଉଁ ରହିଛି ଇଷ୍ଟ, ଇଷ୍ଟକୁ ପାଇବା ପାଇଁ ଏଇଥିପାଇଁ ମୋହ ଲଗେଇବା, ଏଇଟା ନ ପାଇବା ଦ୍ୱାରା ଆମର ମୋହ ଆସିବା କଥା, ଇଷ୍ଟଲାଭ ବି ନେଇ। ଏବଂ ମଦ ମଦ ଯେଉଁମାନେ ପିଉଛନ୍ତି ମାତା ନେଇକି ରହୁଛନ୍ତି, ସେହିଭଳି ଭାବରେ ଭଗବାନ ଭକ୍ତଙ୍କର ମଦ କ'ଣ ନା କୃଷ୍ଣ ଗୁଣାଗାନି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ଧ୍ରୁବ ମହାରାଜ ସେଟା କହୁଛନ୍ତି ନା, ଧ୍ରୁବ ନା ପ୍ରହଲ୍ଲାଦ ମହାରାଜ କହୁଛନ୍ତି ଯେ ହଁ, ଧ୍ରୁବ ମହାରାଜ କହୁଛନ୍ତି, ଭକ୍ତି ମୋହ ପ୍ରବଦାମ ତୋଇମି ପ୍ରସଙ୍ଗା ଭୂୟା ଅନନ୍ତ ମହତା ଅମଳାଶୟାନାମ ଜେନା ଦୋଷୋ ଉର୍ବଣ ଗୁରୁ ବସନ ଭବାବ୍ଧି ନିଶି ଭଗବତ ଗୁଣ କଥା ମୃତପାନ ମତ। ଭଗବାନଙ୍କ ଗୁଣଗାନରେ ମୁଁ ଏଭଳି ପାଗଳ ହେଇକି ରହିଛି ଯେ ଏ ଭବସାଗରରୁ ମୁଁ କେତେ ପାର ହେଇକି ବି ଜାଣିପାରିବି ନାହିଁ। ମଦଟା ଏଇଭଳି ଭାବରେ ଭଗବାନଙ୍କ ଗୁଣଗାନରେ ମଦଟାକୁ ଲଗେଇବା ନିଯୁକ୍ତ କରିବ ଯଥା ତଥା ନରୋତ୍ତମ ଦାସ ଠାକୁର କହିଲେ। ଏଇଭଳି ଭାବରେ ଆମେ ନିଯୁକ୍ତ କଲେ ଯଦିଓ ଏ ଭୌତିକ ଜଗତରେ ଶତ୍ରୁ ସବୁ ରହିଛନ୍ତି, କିନ୍ତୁ ଏ ଶତ୍ରୁକୁ ଆମେ ବହୁତ ସହଜରେ ପାର ହେଇପାରିବା। ତେଣୁ ଆମର ସମୟ ହୋଇଯାଇଛି, ଟିକେ ଅଧିକ ସମୟ ନେଇଯାଇଛେ। ଗୋଟେ ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ କି ସାଇ ଗୋ ଆନନ୍ଦ ଜୟ ଶ୍ରୀ ଗୋପାଳ।